ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଶ୍ରୀକ୍ଷେତ୍ର ପୁରୀନ ଚାଲିଛେ ଶ୍ରୀଜୀଉମାନଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ନଅ ଦିନର ଯାତ୍ରା ସାରିକରି ଶ୍ରୀମନ୍ଦିର ଫେରୁଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆଇବାକାଲ ଏକାଦଶୀ ତିଥିନ ରତାରୂଢ଼ ମହାପୁରୁମାନଙ୍କର ହେବା ସୁନାବେଶ। ରାଇଜେ ପିଇବାର ପାଣି ପ୍ରକଳ୍ପମାନଙ୍କର ପରିଚାଳନା ଆଉ ଯାଞ୍ଚ ଲାଗି ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରବାର୍କେ ସରକାରଙ୍କ ନିଷ୍ପତ୍ତି। ସମବାୟ ଗୋଟେ ଉନ୍ନତ ପୃଥି ଲାଗି ଅନ୍ତର୍ଭୁକ୍ତିମୂଳକ ଆଉ ନିରନ୍ତର ସମାଧାନ ନିର୍ମାଣ ବାର୍ତ୍ତା ନେଇକରି ଆଜି ପାଳନ ହେଉଛେ ଆନ୍ତର୍ଜାତୀୟ ସମବାୟ ଦିବସ। ଆଉର୍ ଆଇବାକାଲ ହୀରାକୁଦ ନ ଛଡ଼ାଯିବା ଏ ବଛରର ପହେଲା ବଢ଼ି ପାଏନ୍। ଏଥର ପୁରା ଖବର। ପୁରୀ ଶ୍ରୀକ୍ଷେତ୍ର ନ ଆଜ ବାହୁଡ଼ା ଯାତ୍ରା ଭକ୍ତି ଆଉ ଶ୍ରଦ୍ଧାର ସହିତ ଅନୁଷ୍ଠିତ ହେଉଛେ। ଶ୍ରୀଗୁଣ୍ଡିଚା ମନ୍ଦିରନୁ ବାହାରିକରି ଶ୍ରୀଭଳଭଦ୍ରଙ୍କର ତାଳଧ୍ୱଜ ରଥ ସଞ୍ଜବେଲର 6:23 ଶ୍ରୀମନ୍ଦିରକେ ପହଞ୍ଚିଥିଲା। ଆଉ କିଛି ସମୟ ଆଉଥରୁ ଦେବୀ ସୁଭଦ୍ରାଙ୍କର ଦର୍ପ ଦଳନ ରଥ ଶ୍ରୀମନ୍ଦିର ପାଖକେ ପହଞ୍ଚିବା। ଇହାଦେ ତକ ମିଳିଥିବାର ସୂଚନା ଅନୁସାରେ ମହାପୁରୁଷ ଶ୍ରୀଜଗନ୍ନାଥ ମାଉସୀ ଗୁଣ୍ଡିଚାଙ୍କଠାନୁ ପୋଡ଼ପିଠା ଗ୍ରହଣ କରିକରି ନନ୍ଦୀଘୋଷ ରଥଟି ଆଗକେ ବଢ଼ି ଚାଲିଛନ୍। ଆଉ କିଛି ସମୟ ଆଉଥରୁ ଶ୍ରୀନଅର ପାଖେ ଲକ୍ଷ୍ମୀ ନାରାୟଣଙ୍କର ଭେଟ ହେବା। ଆଏଜ ଧାରିଜ ସମିଆ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଧାରିଜ ସମିଆ ଘଣ୍ଟେ ଆଗୁନୁ ରଥ ଘିଚା ମୂଲ ହୋଇଥିଲା। ଦିନର 12:30 ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାର ଉତରୁ ରଥ ଉପରକେ ମଦନମୋହନ ଆଉ ରାମକୃଷ୍ଣ ବିଜେ କରିଥିଲେ। ତାର ପରେ ମହାପ୍ରଭୁଙ୍କର ମୈଲମ ଆର୍ ବେଶ କରାଯାଇଥିଲା। ତାର ଉତରୁ ଗଜପତି ମହାରାଜ ତିନି ରଥନ ଛେରା ପହଁରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ପୁରୀନୁ ଏତକା ସୂଚନା ଦେଉଛନ୍ ସତ୍ୟନାରାୟଣ ପଟ୍ଟନାୟକ।
ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଜନ୍ମବଦୀରୁ ରତ୍ନବଦୀକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଯାତ୍ରା ବଡ଼ଦାଣ୍ଡରେ ଜାରି ରହିଛି। ପ୍ରବଳ ହସ ଉଲ୍ଲାସ ମଧ୍ୟରେ ଜୟ ଜଗନ୍ନାଥ ଓ ହରିବୋଲି ଧ୍ୱନି ମଧ୍ୟରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି। ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ସିଂହଦ୍ୱାର ପାଖରେ ପହଞ୍ଚିବା ପାଇଁ କିଛି ସମୟ ଅପେକ୍ଷାରେ କାଳିଆ ଠାକୁର ଗହଳ ଲଗାଇ ନନ୍ଦୀଘୋଷ ରଥରେ ବଡ଼ଦାଣ୍ଡରେ ବର୍ତ୍ତମାନ ମାଉସୀ ମାଙ୍କ ଠାରୁ ପୋଡ଼ପିଠା ଖାଇ ଆଗକୁ ଚାଲିଛନ୍ତି। ମହାପ୍ରଭୁଙ୍କର ଏହି ଦୃଶ୍ୟ ଦେଖି ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାରେ ଆଖିରୁ ଅଶ୍ରୁଳ ନୈବେଦ୍ୟ ଅର୍ପଣ କରୁଛନ୍ତି। ମହାପ୍ରଭୁଙ୍କର ନନ୍ଦୀଘୋଷ ଶ୍ରୀନଗର ପହଞ୍ଚିବା ପରେ ସନ୍ଧ୍ୟାରେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ପ୍ରଭୁ ଜଗନ୍ନାଥଙ୍କୁ ଭେଟ ହେବେ। ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଭକ୍ତ ବ୍ୟାକୁଳ ହୋଇ ରହିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ଆଜି ନୀତିକାନ୍ତି ପହଣ୍ଡି ଏବଂ ରଥଟଣା ହୋଇଥିବାରୁ ଆଜିର ବାହୁଡ଼ା ଯାତ୍ରା ସୁରୁଖୁରୁରେ ପ୍ରଭୁଙ୍କ ଦେହରୁ ଶେଷ ହେବ ବୋଲି ଆଶା କରାଯାଉଛି।
ଇତାର ଆଗନୁ ଭୋର ସମିଆଥି ଶ୍ରୀବିଗ୍ରହମାନଙ୍କର ନୀତିକାନ୍ତି ଧାରି ସମିଆ ଆଗନୁ ପୂରା ହୋଇଥିଲା। ଆଇବାକାଲି ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହେବା। ସୋମବାର ଦିନ ଅଧରପଣା ନୀତି ଆଉ ମଙ୍ଗଳବାର ଦିନ ନୀଳାଦ୍ରି ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ଏ ପବିତ୍ର ଯାତ୍ରା ଆମର ବିଶ୍ୱାସକେ ନବୀକରଣ କରୁ ଆଉ କାଳଜୟୀ ପରମ୍ପରା ସଙ୍ଗେ ଆମର ବନ୍ଧନକେ ମଜବୁତ କରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର କରୁଣାନୁ ଶଙ୍କର ଜୀବନ୍ତି ସୁଖ ସମୃଦ୍ଧି ଆଉ ଶାନ୍ତି ଭରିଯାଉ ବୋଲି ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର ପାଖେ ବିଶ୍ୱବାସୀଙ୍କର ମଙ୍ଗଳ କାମନା କରିଛନ୍। ବାହୁଡ଼ା ଯାତ୍ରା ଲାଗି ପାଖାପାଖି 10 lakh ନୁ ଏତକା ଶ୍ରଦ୍ଧାଳୁଙ୍କର ସମାଗମକେ ନଜରଥି ରଖିକରି ସୁରକ୍ଷା ବଡ଼ଦାଣ୍ଡନ ଭିଡ଼ ନିୟନ୍ତ୍ରଣ ରଥମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବାବଦେ ସୂଚନା ଦେବାର୍କେ ଜାଗା ଜାଗାନ ଡିଜିଟାଲ ବୋର୍ଡ ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ବଡ଼ଦାଣ୍ଡ ଇଲାକାକେ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି। ଏସବୁ ଇଲାକାନ ଏବା 8 ତ କେନ୍ସିଭିଲ୍ ଡ୍ରୋନ୍ ଉଡ଼ବାର୍କେ ପୂରାପୂରି ବାରଣ କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁନ ଆଜି ଶ୍ରୀଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛେ। ଜିଲ୍ଲାର ସମ୍ବଲପୁର ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଏତକା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଠାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତରୁ ରଥାରୂଢ଼ ବିଗ୍ରହମାନେ ଭକତମାନଙ୍କୁ ଦର୍ଶନ ଦେବାର ଉତରୁ ରଥଘିଚା ମୂଲ ହୋଇଛି। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରନ ରଥଯାତ୍ରା ଉଲ୍ଗୁନେ ଆଇବାକାଲ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି 3 ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋଟ ସମଲେଇର ତ୍ରିକୁଟ ପାହାଡ଼ ନଥିବାର ମାଉସୀ ମା ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଏଥି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିବାର ସହିତ ଜଗନ୍ନାଥ ଗୁମ୍ଫା ମାଧବ ଗୁମ୍ଫା ଆର୍ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ବରଗଡ଼ ଜିଲ୍ଲାର ଭଟଲିଠାରେ ଆଜି ପ୍ରଭୁ ଦଧି ମାମନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁ ଜନ୍ମବେଦୀନୁ ରଥେ ମନ୍ଦିରକେ ବାହାରିଛନ୍। ସିଆଡ଼େ ପରମ୍ପରା ଅନୁସାରେ ଛୁଆମାନଙ୍କ ରଥ ଛିଆଁ ଚାଲିଛି। ବୌଦ୍ଧଠାରେ ନୀତିକାନ୍ତି ଉତ୍ରୁ ମାଉସୀ ମା ମନ୍ଦିରନୁ ତିନି ମହାପ୍ରଭୁଙ୍କୁ ଦିନର 2 ବଜେ ବ୍ରାହ୍ମଣ ସେବକମାନେ ଗୋଟି ପହଣ୍ଡିଥି ଆଣିକରି ରଥାରୂଢ଼ କରିଥିଲେ। ନୀତିକାନ୍ତି ଉତ୍ରୁ ରଥ ଉପରେ ଛୁଆମାନଙ୍କ ରଥ ଛୁଆଁ ନୀତି କରାଯାଇଥିଲା। ଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହୋଇଛି। ଦେବଗଡ଼ ପୁରୁଣାଗଡ଼ ଗୁଣ୍ଡିଚା ମନ୍ଦିରଠାରେ ମହାପ୍ରଭୁମାନଙ୍କର ବାହୁଡ଼ା ଯାତ୍ରା ଚାଲିଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଡ଼ପ ମଣ୍ଡପଠାରେ ନୀତିକାନ୍ତି ଉତ୍ରୁ ପହଣ୍ଡି କରାଯାଇଥିଲା। ପରମ୍ପରା ଅନୁସାରେ ଆଜି ମାଉସୀ ମା ମନ୍ଦିର ପାଖେ ରଥାରୂଢ଼ ମହାପ୍ରଭୁମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ ଆର୍ ଆଇବାକାଲି ରଥଘିଚା ମୂଲ ହେବା। 3 ଘରୋଇ ବ୍ୟାଙ୍କ ସାଙ୍ଗେ ସରକାରୀ କାରବାର ବନ୍ଦ କରିବା ଲାଗି ରାଜ୍ୟ ସରକାର ନେଇଥିବାର ନିଷ୍ପତ୍ତିକେ ପ୍ରତ୍ୟାହାର କରିଛନ୍। ଗଲାମାସ 21 ଦିନ ଏହି ବ୍ୟାଙ୍କମାନଙ୍କର ଉଚ୍ଚ ପଦାଧିକାରୀମାନଙ୍କର ସାଙ୍ଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଲୋଚନା କରିବାର ଋତୁରୁ ସରକାରୀ ନିଷ୍ପତ୍ତି ନେଇଛନ୍। ତିନି ଘରୋଇ ବ୍ୟାଙ୍କ HDFC, ଏକ୍ସିସ୍ ଆର୍ ICICI ବିରୋଧୀ ସରକାରୀ ଯୋଜନାମାନଙ୍କୁ ନେଇକରି ଖରାପ ପ୍ରଦର୍ଶନ ଆଉ ବ୍ୟାଙ୍କ ସେବା ମାନଦଣ୍ଡଥି ନୈରାଶ୍ୟଜନକ ପ୍ରଦର୍ଶନ ଅଭିଯୋଗ ହେବା ଋତୁରୁ ସରକାର କାରବାର ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ପିଇବାର ପାଣିର ମାନ ଯାଞ୍ଚ କରିବାର ଲାଗି ସରକାର ପଦକ୍ଷେପ ନେଇଛନ୍। ଉନ୍ନୟନ କମିଶନର ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ରାଜ୍ୟର ମେଗା ପାନୀୟ ଜଳ ପ୍ରକଳ୍ପମାନଙ୍କର କାର୍ଯ୍ୟକାରିତା ବାବଦ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକଟି ଆଜି ବାବଦେ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ଲୋକ ଯୋଗାଇ ଦିଆଯାଉଥିବାର ପିଇବାର ପାଣିର ନିୟମିତ ଯାଞ୍ଚ କରିବାରକେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ୱ ଦିଆଯିବା। ଏଥିଲାଗି SHG ମହିଳାମାନଙ୍କୁ ତାଲିମ ସହିତ ଟେଷ୍ଟିଂ କିଟ୍ ଯୋଗାଇ ଦିଆଯିବା। ପିଇବାର ପାଣି ପରିଚାଳନା ଆର୍ ଦେଖରେଖ ଲାଗି ଆଧୁନିକ ଜ୍ଞାନ କୌଶଳ ଭିଲ୍ ପ୍ରୟୋଗ କରାଯିବା। କ୍ଷେତ୍ର ସ୍ତରଥି ପ୍ରଭାବୀ ପରିଚାଳନା ଲାଗି ଫି ଜିଲ୍ଲାନ ପ୍ରକଳ୍ପ ପରିଚାଳନା ୟୁନିଟ୍ ମାନ ସ୍ଥାପନା କରାଯିବା ବୋଲି ବୈଠକଟି ପ୍ରସ୍ତାବ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମବାୟ ଗୋଟିଏ ଉନ୍ନତ ପୂର୍ତ୍ତି ଲାଗି ଅନ୍ତର୍ଭୁକ୍ତମୂଳକ ଆଉ ନିରନ୍ତର ସମାଧାନ ନିର୍ମାଣ ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ଆନ୍ତର୍ଜାତୀୟ ସମବାୟ ଦିବସ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଏହି ଦିବସ ପାଳନ କରାଯାଉଛି। 2025 ଆନ୍ତର୍ଜାତୀୟ ସମବାୟ ବଛର ଭାବେ ଭିଲ୍ ମିଳିତ ଜାତିସଂଘ ତରଫୁ ପାଳନ କରାଯାଉଛି। ଏହି ଅବସରରେ ସାରା ପୃଥିବୀନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। BIS ପ୍ରମାଣିତ ହେଲମେଟ୍ ବ୍ୟବହାର କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ଆଉ ଭାରତୀୟ ମାନକ ବ୍ୟୁରୋ ତରଫୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। BIS ପ୍ରମାଣପତ୍ର ନାଇଁଥିବାର ହେଲମେଟ୍ ତିଆରି କରୁଥିବାର ଆଉ ବିକୁଥିବା ଲୋକର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ କୋରାପୁଟ ଗସ୍ତ ନ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟନ ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି 480 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆର୍ ଭୂମିପୂଜନ କରିଛନ୍। ଇତାର ଆଗନୁ ଶ୍ରୀ ପ୍ରଧାନ ସାବର ଶ୍ରୀକ୍ଷେତ୍ରଠାରେ ବାହୁଡ଼ା ଯାତ୍ରାଥି ସାମିଲ ହୋଇଥିଲେ। ହୀରାକୁଦ ଜଲଭଣ୍ଡାରନୁ ଆଇବା କାଲି ଏ ବଛରର ପହିଲା ବଢ଼ି ପାଣି ଛଡ଼ାଯିବା। ସକାଳର 10 ପୂଜା କରାଯାଇକରି ଡେବରିଫାଲର 7 ସୁଇସ୍ ଗେଟ୍ ପହିଲା ଖୋଲାଯିବା। ଏ ବାବଦେ ସବୁ ତୟାରୀ ଶେଷ କରାଯିବାର ସହିତ ତଲ ଇଲାକା ନଥିବାର 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ନଦୀ ଭିତରକେ ନାଇଁ ଯିବାର ଲାଗି ଲୋକ ମାଇକ୍ଥି ସୂଚନା ଦିଆଯାଇଛି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫୁ ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ସୁରତୀ ପ୍ରଧାନଙ୍କର ଅଧ୍ୟକ୍ଷତାଥି ଅନାଥ ଛୁଆମାନଙ୍କର ସର୍ବେକ୍ଷଣ ଲାଗି ଗୋଟିଏ ତାଲିମ କର୍ମଶାଳା ହୋଇଛି। ବିଭାଗର ସୂଚନା ଅନୁସାରେ ଆଇବା ମାସ ଜିଲ୍ଲାର ଫି ଗାଁ ଅନାଥ ଛୁଆମାନଙ୍କର ଚିହ୍ନଟ କରବାରକେ ସର୍ବେକ୍ଷଣ କରାଯିବା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲ ବାହାଦୁର ବିଦ୍ୟାପୀଠ ହାଇସ୍କୁଲଠାରେ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କର ଅଧ୍ୟକ୍ଷତାରେ ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ଞାନଦୀପ୍ତ ବେହେରା ଯୋଗ ଦେଇକରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବୈଦ୍ୟୁତିକ ଉପକରଣ ବ୍ୟବହାର ବାବଦେ ସଚେତନ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମ୍ଠାରେ ଚାଲିଥିବାର ବିଶ୍ୱ ପୁଲିସ୍ ଆଉ ଅଗ୍ନିଶମ ଖେଲ 2025 ଆଜି ଓଡ଼ିଆ ପୁଲିସ୍ ର ଖେଳାଳିମାନେ 5 ପଦକ ଜିତିଛନ୍। କନେଷ୍ଟବଲ ଅଶୋକ ଦଣ୍ଡସେନା ଫେର 2 ସ୍ୱର୍ଣ୍ଣ ପଦକ ଆର୍ ଗୋଟେ ରୌପ୍ୟ ପଦକ ଜିତିଛନ୍। ସେନ୍ତା ସବିତା ଟପ୍ପ ଗୋଟେ ସ୍ୱର୍ଣ୍ଣ ପଦକ ଆର୍ ଗୋଟେ କାଂସ୍ୟ ପଦକ ଜିତିଥିଲା ବେଳେ ସୁସ୍ମିତା ଟିଗା ଗୋଟେ କାଂସ୍ୟ ପଦକ ଜିତିଛନ୍। ଓଡ଼ିଶା ପୁଲିସ୍ର ଖେଳାଳିମାନେ 4 ଭିତରେ 9 ସ୍ୱର୍ଣ୍ଣ ପଦକ 2 ରୌପ୍ୟ ପଦକ ଆଉ 3 କାଂସ୍ୟ ପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆନିଛନ୍। ପାଣିପାଗ ରାଜ୍ୟ ମୌସୁମୀ ସକ୍ରିୟ ରହିବାର ସହିତ ଲଘୁଚାପର ପ୍ରଭାବଟି ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 3 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ 23ଟା ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଶ୍ରୀକ୍ଷେତ୍ର ପୁରୀନ ଚାଲିଛେ ଶ୍ରୀଜୀଉମାନଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। 9 ଦିନର ଯାତ୍ରା ସାରିକରି ଶ୍ରୀମନ୍ଦିର ଫେରୁଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆଇବା କାଲି ଏକାଦଶୀ ତିଥିନ ରଥାରୂଢ଼ ମହାପୁରୁମାନଙ୍କର ହେବା ସୁନାବେଶ। ରାଜ୍ୟ ପିଇବାର ପାଇଁ ପ୍ରକଳ୍ପମାନଙ୍କର ପରିଚାଳନା ଆର୍ ଯାଞ୍ଚ ଲାଗି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିବାରକେ ସରକାରଙ୍କ ନିଷ୍ପତ୍ତି। ଆଉର୍ ଆଇବା କାଲି ହୀରାକୁଦ ଛଡ଼ାଯିବା ଏ ବଛର ପହଲା ବୟଡ଼ ପାଇଁ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।